आकाशवाणी सम्बलपुर आंचलिक खबर पढुछन सुप्रीति मिश्र जुहार। पहला मुख्य खबर। केन्द्र अर्थमन्त्रीको अध्यक्षता थी राजस्थान में हेथिबा प्राक बजेट परामर्श बैठक थी जोग देले मुख्यमंत्री। संसद र शीतकालीन अधिवेशन अनिर्दिष्ट समय तक रहला मुल्तवी। चापमुक्त परीक्षा लागि छात्र छात्री शिक्षक आर अभिभावक मानकर संगे आइबा मासे प्रधानमंत्री करबे परीक्षा पे चर्चा। और लघुचाप र प्रभाव थी राज्य भिन्न भिन्न जिल्ला न लागि रहिछे वर्षा। एथर पूरा खबर। मुख्यमन्त्री मोहन चरण माझी राजस्थान र जैसलमेर ठाने प्राक बजेट परामर्श बैठक थी जोग दैछन्। अर्थमन्त्री निर्मला सीतारमणको अध्यक्षता थी आज प्राक बजेट बैठक हेथिला। मुख्यमन्त्री श्री माझी आइबा काल जैसलमेर न हेबारके थिबा जीएसटी परिषद र 55 नम्बर बैठक थी जोग देबे। इतार उत्रु मुख्यमन्त्री दिल्ली फिरबार उत्रु प्रधानमन्त्री आउ मन्त्रीमण्डल र अलगा वरिष्ठ मन्त्रीमानको भेटबे। आइबा मासे भुवनेश्वर न हेबारके थिबा प्रवासी भारतीय दिवस आर उत्कर्ष ओडिसा मेक इन ओडिसा सम्मेलनी थि जोग देबार लागि न्यूता देबे। मुख्यमन्त्री गला काल ठानु 5 दिनिया नुआ दिल्ली आर राजस्थान गस्त थि जाइछन्। आइबा सोमबार दिन मुख्यमन्त्री भुवनेश्वर फिरबार कार्यक्रम रहिछे। संसद र दुही गृहके आज अनिर्दिष्ट समय लागि मुल्तवी रखाइछे। राज्यसभाके अध्यक्ष जगदीप धनखड आर लोकसभाके वाचस्पति ओम बिरला मुल्तवी घोषणा गरिछन्। संसद र शीत अधिवेशन नोभेम्बर 25 तारिक नु मूल हेथिला। 26 दिनिया यी अधिवेशन ती लोकसभान 20 आर राज्यसभान 19 कार्य दिवस रहिथिला। अधिवेशन थी लोकसभान 5 बिल आगत हेथिला आर 4 बिल पारित हेथिला। हेन्ता राज्यसभान 3 बिल पारित हेथिला। आज सखल बेला लोकसभार कामकाज मूल हेबार उत्रु विरोधी सदस्यमाने किर्ला गगा करिथिले। वाचस्पति ओम बिरला सेमानको गृहर नीति नियम पालन करबार लागि अनुरोध करिथिले। गृह परिचालनाथि बाधा हेबार नो वाचस्पति ओम बिरला लोकसभाके अनिर्दिष्ट समय तक मुल्तवी रखिछन्। राज्यसभा नभिल विरोधीकर किर्ला गगा लागि गृह पहिला 12 बजे तक मुल्तवी रहिथिला। 12 बजे उत्रु फेर काम मूल हेबार बेले गुटे देश गुटे निर्वाचन बाबद्र 2 बिल जुग्म संसदीय कमिटिके पठाबार लागि प्रस्ताव आगत हेथिला। इतर उत्रु विरोधीकर हो हल्ला लागि राज्यसभा अध्यक्ष जगदीप धनखड गृहके अनिर्दिष्ट समय लागि मुल्तवी घोषणा करिथिले। भारतीय रेलवाई भल सेवा करुथबार लागि तार 101 छन अधिकारी आर कर्मचारीको सम्मानित करबारके जाउछे। आइबाकेल हेबारके थिबा 69 नम्बर अति विशिष्ट रेल सेवा पुरस्कार 2024 समारोहथि मुख्य कुनुआ भावे रेलमन्त्री अश्विनी वैष्णव जोग दिगरी श्रेष्ठ सेवा प्रदानकारीमानको पुरस्कृत करबे। यी सम्मान समारोहर यी बछरर विषयवस्तु हेला मै हुँ भारतीय रेल। राज्य सरकार बण्डा जनजातिको लागि रास्ताघाट आवास योजना थि घर पानीय जल आर पर्यटन र विकास लागि प्रतिश्रुतिबद्ध भोलि उपमुख्यमन्त्री आर महिला शिशु विकास मन्त्री प्रभाती परेडा कहिछन्। मालकानगिरी जिल्ला खैरपुर ब्लक मुदुलीपडा ठाने हेथिबा गोटे कार्यक्रम थि जोग दैकरी कहिछन् जे केते छन् बण्डा महिलाङ्कर सुभद्रा योजना थि टंका पाइबार थि असुविधा हेथिबार खबर पाइबार उत्रु आज से बण्डा घाटी पहुँचिकरी सेमानकर समस्या बुझिछन्। आइबा 25 तारिख बुधबार दिन 4 नम्बर खेप सुभद्रा योजना टंका बाँटबार कार्यक्रम के स्थगित कराइछे बोली उपमुख्यमन्त्री श्रीमती परेडा कहिछन्। बण्डा जनजातिकर आवास घर बनाबार लागि ऐतका 50,000 टंका साहस देबार लागि मुख्यमन्त्री घोषणा करिछन्। यी उदय हेथिबा कार्यक्रमथि उपमुख्यमन्त्री बण्डा जनजातिर 15 छन हिताधिकारीको व्यक्तिगत आर गोष्ठीगत जंगल जमी पट्टा आर घरबारी पट्टा बाँटिथिले। 100 दिन तक हेबारके थिबा सघन जख्मा निराकरण कार्यक्रम गला 7 तारिख नु मूल हेइछे। राज्यर बलांगीर बरगढ़ बौद्ध देवगढ़ कलाहांडी सुवर्णपुर आर सुंदरगढ़ सहित राज्यर 19 जख्मा प्रवण जिल्लान इ कार्यक्रम गला 18 तारिख नु मूल हेइछे। 60 बछर नु अयतका वयस्र लोक मधुमेह पीड़ित अपपुष्टिर शिकार कि एचआईवी आक्रांत व्यक्ति धूमपान आर मद्यपान करुथिबार व्यक्तिकर सहित 5 बछर भित्रे जख्माथि संक्रमित हेइथिबा लोकको चिकित्सा कराइकरी जख्मा निराकरण सामिल करा जायछे। देश 2025 मसीहा तक जख्मा रोगर निराकरण लागि सरकारक तर्फ भिन्न भिन्न योजना कार्यकारी हेउछि। इताके सफल करबार लागि 100 दिनिया जख्मा निराकरण अभियान बलांगीर जिल्ला न मूल हेइछि। तल स्तरनो स्वास्थ्यकर्मी आर आशाकर्मीमानकर जरिए जख्मा रोगीको चिन्हट कराउँछे। लक्षण थिबा रोगीमानकर कफ परीक्षा कराजिबार सहित जिल्लार 4 जगान एक्सरे कराउँछे। ई बाबदे जिल्ला चिकित्सा अधिकारी रमेश चन्द्र साहु आकाशवाणीके कहिछन् जे
ଆମର ବର୍ତ୍ତମାନ 100 ଦିନ ଟିବି ନୂଆ କ୍ୟାମ୍ପେନ୍ ଗୋଟେ ଆରମ୍ଭ ହୋଇଛି, ଯୋଉଟା 7 ଡିସେମ୍ବରରୁ ଆରମ୍ଭ ହୋଇଛି, 24 ମାର୍ଚ୍ଚରେ ସରିବ। ଏ ଭିତରେ ଆମେ ଘର ଘର ବୁଲିକି ସମସ୍ତଙ୍କର ପେସେଣ୍ଟକୁ ଦେଖୁଛୁ, ଯାହାର ଯଦି କୌଣସି ଟିବିର ସମ୍ବନ୍ଧୀୟ ଲକ୍ଷଣ ଅଛି, ଯାହାକି ତା ଦୁର୍ବଳ ହଉଥିବ, କାଶ ହଉଥିବ, କାଶରେ ରକ୍ତ ପଡୁଥିବ, ସନ୍ଧ୍ୟାବେଳେ ଜ୍ୱର ଆସୁଥିବ, ଦେହରେ ସନ୍ଧ୍ୟାବେଳେ ଝାଳ ବାହାରୁଥିବ, ସେଇଭଳିଆ ରୋଗୀ କଫ ବାହାରୁଥିବ, ସେମାନଙ୍କର ଆମେ କଫ ପରୀକ୍ଷା ପାଇଁ ନିୟରେଷ୍ଟ ଆମ ନାର୍ସ ସେଣ୍ଟର ଯୋଉଠି ଅଛି, ସବୁ ସିଏସିରେ ଅଛି ଏବଂ ପିଏସ୍ସି ନ୍ୟୁ ମାନଙ୍କରେ ଅଛି, ସେଟାକୁ ଆମେ ପଠାଉଛୁ ଟେଷ୍ଟ କରିବା ପାଇଁ। ଯେଉଁମାନଙ୍କର ସିମ୍ପଟମ୍ ନାହିଁ କିନ୍ତୁ ସେମିତିଆ ଦୁର୍ବଳତା ସବୁ ଲକ୍ଷଣ ଦେଖୁଛୁ, ସେମାନଙ୍କୁ ଆମେ ପଠାଉଛୁ ସ୍ପ୍ରେ କରିବା ପାଇଁ।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଛାତ୍ରଛାତ୍ରୀଙ୍କ ଭିତରେ ପରୀକ୍ଷାର ଚାପକେ କମ୍ କରବାର ସହିତ ବିଦ୍ୟାର୍ଥୀ, ଶିକ୍ଷକ ଆର୍ ଅଭିଭାବକମାନଙ୍କୁ ପରୀକ୍ଷାକେ ଗୋଟିଏ ଉତ୍ସବ ହିସାବେ ପାଳନ କରବାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଆଇବା ଜାନୁଆରୀ ମାସେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମଥି ପ୍ରଧାନମନ୍ତ୍ରୀ ଭାଗ ନେବେ। ପ୍ରଧାନମନ୍ତ୍ରୀ ମୂଲ କରିଥିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର 8 ନମ୍ଘର ସଂସ୍କରଣର ପଞ୍ଜୀକରଣ ପ୍ରକ୍ରିୟା ମୂଲ ହୋଇଛି। ପଞ୍ଜୀକରଣ ପ୍ରକ୍ରିୟା ଆଇବା ମାସ 14 ତାରିଖ ତକ୍ ଚାଲବା। ଛାତ୍ରଛାତ୍ରୀ myGOV.in ପୋର୍ଟାଲ୍ଥି ନାଁ ପଞ୍ଜୀକରଣ କରିପାରିବେ। myGOV.in ପୋର୍ଟାଲ୍ଥି 6-12 କ୍ଲାସ୍ ଛାତ୍ରଛାତ୍ରୀ, ଶିକ୍ଷକ ଆର୍ ଅଭିଭାବକମାନଙ୍କ ଲାଗି କ୍ୱିଜ୍ ପ୍ରତିଯୋଗିତା ପ୍ରସ୍ତୁତ କରାଯାଇଛି। ପରୀକ୍ଷା ପେ ଚର୍ଚ୍ଚା 2025 ଲାଗି ଫି ରାଜ୍ୟ ଆର୍ କେନ୍ଦ୍ରଶାସିତ ଅଞ୍ଚଳ 6-12 କ୍ଲାସ୍ର 2 ଜଣ ଛାତ୍ରଛାତ୍ରୀ, ଜଣେ ଶିକ୍ଷକ, କଳା ଉତ୍ସବର ବିଜେତା ଆର୍ ପିଏମ୍ଶ୍ରୀ ବିଦ୍ୟାଳୟର ପ୍ରତିଯୋଗୀମାନଙ୍କୁ ଖାସ୍ କୁନୁଆ ହିସାବେ ନିୟୁତା ଦିଆଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 117 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ଭାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତି 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେରଘାଏ ପ୍ରସାରଣ କରାଯିବା। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆଜ ନୂଆପଡ଼ା ଜିଲ୍ଲା ଗସ୍ତ କରିକି ଭିନ୍ ଭିନ୍ ମଣ୍ଡି ପରିଦର୍ଶନ କରିଛନ୍। ଜିଲ୍ଲାର ବେଲଟୁକ୍ରି, ଡୁମେରପାଣି, ସାରାବଙ୍ଗ ମଣ୍ଡିକେ ଯାଇକରି ଚାଷୀ ଧାରିଜ ପ୍ରାପ୍ୟ ପାଇପାରିଛନ୍ କି ନାହିଁ ସେଟା ବୁଝିଥିବା ମନ୍ତ୍ରୀ କହିଛନ୍। ଜିଲ୍ଲା ପ୍ରଶାସନ ଭିଲ୍ ଠିକ୍ ପ୍ରସ୍ତୁତି କରିଥିବା ଗସ୍ତ ଉତାରୁ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍। ସରକାର ଧାନ କ୍ୱିଣ୍ଟାଲ ପିଛା ଚାଷୀମାନଙ୍କୁ 3100 ଟଙ୍କା ଦେଉଛନ୍, ହେଟା ପ୍ରକୃତି ଚାଷୀମାନଙ୍କ ନିକେ ପହଞ୍ଚୁଛେ କି ନାହିଁ ସେଟା ଜାଣବାର ଲାଗି ଆଜି ନୂଆପଡ଼ା ଆସିଥିଲି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଇୟୁଧେ କହିଛନ୍। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବା ସ୍ନାତକ, ସ୍ନାତକୋତ୍ତର, ବିଏଡ୍, ଏମ୍ଏଡ୍, ଏଲ୍ଏଲ୍ବି ଥି ଅଗ୍ଲି ଥିବା ସିଟ୍ ଲାଗି ନାଁ ଲେଖା ହେବା। ଏଥିଲାଗି ଆଜିଠାନୁ ସ୍ପଟ୍ ନାଁ ଲେଖାର 2 ନମ୍ଘର ଖେପ୍ ମୂଲ ହୋଇଛି। 22 ତାରିଖ ତକ୍ ଇ ଆବେଦନ ଚାଲବା। ସେନ୍ତା 26 ତାରିଖ ଆରବେଲ ତକ୍ ନାଁ ଲେଖା ଲାଗି ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ନାଁ ବାହାରିବା। 27-30 ତାରିଖ ଭିତରେ ନାଁ ଲେଖା ହେବା ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ କେନ୍ଦୁପାଟି ଗାଁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ଅନ୍ନଦାତା ଦିବସ ପାଳିତ ହୋଇଯାଇଛି। ଡିସେମ୍ବର 16 ତାରିଖରୁ 23 ତାରିଖ ତକ୍ ଏହି ଅନ୍ନଦାତା ଦିବସ ପାଳନ ହେଉଛି। କାର୍ଯ୍ୟକ୍ରମଥି ବ୍ୟାଙ୍କର ଭିନ୍ ଭିନ୍ ଅଧିକାରୀ, ଚାଷୀ, ମହିଳା ଚାଷୀମାନେ ଯୋଗ ଦେଇଥିଲେ। ସମ୍ବଲପୁର ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ 1ର 59 ନମ୍ଘର ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ରଣରଞ୍ଜୟ ସିଂଙ୍କ ଅଧ୍ୟକ୍ଷତାତି ହୋଇଥିବା ଉତ୍ସବଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମୁଖ୍ୟ ଅତିଥି ଆର୍ ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ବେଦଭୂଷଣ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଆର୍ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। INTUC ନୂଆଦିଲ୍ଲୀ ଆର୍ ନିଖିଳ ଓଡ଼ିଶା ବିଦ୍ୟୁତ୍ ଶ୍ରମିକ ସଂଘ ତରଫରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ୍ହଲ୍ଠାରେ 62 ନମ୍ଘର ରାଜ୍ୟସ୍ତରୀୟ ବାର୍ଷିକ ଅଧିବେଶନ ହୋଇଯାଇଛି। ଏଥି ଧର୍ମଗଡ଼ ବିଧାୟକ ସୁଧୀର ପାଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଗଲା 62 ବର୍ଷ ହେଲା ବିଦ୍ୟୁତ୍ ଶ୍ରମିକମାନେ ଭିନ୍ ଭିନ୍ ସମୟଥି ଦିନ ରାତ ଏକ କରିକି ସାଧାରଣ ଲୋକଙ୍କୁ ବିଜୁଳି ପ୍ରଦାନ କରବାର୍ଥି ସହାୟକ ହୋଇଛନ୍ ଆର୍ ସେଥିର୍ଲାଗି ସେମାନେ ପ୍ରଶଂସାର ପାତ୍ର ଆନ୍ ବୋଲି କହିଛନ୍। ବଙ୍ଗୋପସାଗରନ ସୃଷ୍ଟି ହୋଇଥିବା ଲଘୁଚାପର ବଲେ ଆଜ ରାଜ୍ୟର ଭିନ୍ ଭିନ୍ ଜାଗାନ ପାଗ ମେଘୁଆ ରହିବାର ସହିତ କଟକ, ଭୁବନେଶ୍ୱର, ପୁରୀ ଆର୍ କେତେଟା ଜାଗାନ ସାମାନ୍ୟ ବର୍ଷା ହୋଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଲଘୁଚାପ ଆଇବା 12 ଘଣ୍ଟା ଭିତରେ ଅବପାତି ବଦଳିବା, ରବିବାର ତକ୍ ବର୍ଷା ଲାଗି ରହିବା ବୋଲି ପାଣିପାଗ ବିଭାଗ କହିଛି। ଆଜ ଖୋର୍ଦ୍ଧାନ 40 ମିଲିମିଟର ବର୍ଷା ହୋଇଯାଇଛି। ଜଗତସିଂହପୁର, ପାରାଦୀପ, ଭୁବନେଶ୍ୱର, ନୟାଗଡ଼ ବର୍ଷା ହୋଇଥିବାର ଖବର ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ଷା କମ୍ବାର ଉତ୍ରୁ ଶୀତ ବଢ଼ବା। ଶେଷ ମୁଖ୍ୟ ଖବର ଫେରଘାଏ। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତା ଥି ରାଜସ୍ଥାନ ହୋଇଥିବା ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଥି ଯୋଗଦେଲେ ମୁଖ୍ୟମନ୍ତ୍ରୀ। ସଂସଦର ଶୀତକାଳୀନ ଅଧିବେଶନ ଅନିର୍ଦ୍ଦିଷ୍ଟ ସମୟ ତକ ରହିଲା ମୁଲତବୀ। ଚାପମୁକ୍ତ ପରୀକ୍ଷା ଲାଗି ଛାତ୍ରଛାତ୍ରୀ ଶିକ୍ଷକ ଆର୍ ଅଭିଭାବକମାନଙ୍କ ସାଙ୍ଗେ ଆଇବା ମାସେ ପ୍ରଧାନମନ୍ତ୍ରୀ କରିବେ ପରୀକ୍ଷା ପେ ଚର୍ଚ୍ଚା। ଆଉ ଲଘୁଚାପର ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଲାଗି ରହିଛେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।